ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା କହିଲେ ପ୍ରଧାନମନ୍ତ୍ରୀ। ଓଡ଼ିଶାକେ ଦେଶର ସାଂସ୍କୃତିକ ରାଜଧାନୀ ବନାବାର ଲାଗି ସରକାର ସଂକଳ୍ପବଦ୍ଧ। ଭିଭିଜି ରାମଜୀ ଆଇନ ଆଇବା ଜୁଲାଇ ଏକ ତାରିଖ ଦେଶ କାର୍ଯ୍ୟକାରୀ ହେବାର ଲାଗି ବାହାରିଲା ବିଜ୍ଞପ୍ତି। ବରଗଡ଼ ଜିଲ୍ଲାର ଆଇଷ୍ଠାନୁ ମୂଲ ହେଲା ଡାଲୁଆ ଧାନ ଘିନା। ଆଉର୍ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ହୋଇଥିବା ଲଘୁଚାପର ପ୍ରଭାବ ଥି ଦେଶର 20 ଜିଲ୍ଲାର ବର୍ଷାର ସମ୍ଭାବନା। ଏଥର ପୁରା ଖବର। ସୋମନାଥ ଅମୃତ ପର୍ବ ହଜାରେ ବଛର ତକ ଦେଶବାସୀଙ୍କୁ ପ୍ରେରଣା ଯୋଗାବା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ଦେଶର ପହିଲା ଜ୍ୟୋତିର୍ଲିଙ୍ଗ ସୋମନାଥ ମହାଦେବ ମନ୍ଦିରର ଆଜି ପୁନଃ ନିର୍ମାଣକେ 75 ବର୍ଷ ପୁରିଥିବାର ଅବସରରେ ସୋମନାଥ ଅମୃତ ପର୍ବ 2026 ଯୋଗ ଦେଇକରି ଶ୍ରୀ ମୋଦି କହିଛନ୍, ସୋମନାଥ ମନ୍ଦିର ଅତୁଟ ବିଶ୍ୱାସ ଭକ୍ତି ଆଉ ଦେଶର ଅନ୍ତରାତ୍ମାର ନିଦର୍ଶନ ହୋଇକରି ରହିଛି। ସୋମନାଥ ମନ୍ଦିରର ଭବ୍ୟ ଆଉ ପବିତ୍ର ପରିବେଶ ଭିତରେ ମହାଦେବଙ୍କର ପୂଜା ଅର୍ଚ୍ଚନା ଆଉ କୁମ୍ଭ ଅଭିଷେକ ଗୋଟେ ଅବିସ୍ମରଣୀୟ ମୁହୂର୍ତ୍ତ ହୋଇଛି। ସୋମନାଥ ମନ୍ଦିର ଇତିହାସଟି ପହିଲା ଥର ଲାଗି 11 ତୀର୍ଥସ୍ଥଳୀନୁ ପବିତ୍ର ପାଏନ ଆଣିକରି ଜଳାଭିଷେକ କରାଯାଇଥିଲା। ଏ ଅବସରରେ ଶ୍ରୀ ମୋଦି ସେନ ଗୋଟେ ପତାକା ଉତ୍ତୋଳନ ଉତ୍ସବଟି ଯୋଗ ଦେଇଥିଲେ।
हमारी आस्था हमें जीवन जीने का तरीका भी सिखाती है, क्योंकि हम मानते हैं सर्वम खलित्वम ब्रह्म, अर्थात सृष्टि का हर एक घटक, ये संपूर्ण प्रकृति भी ईश्वर का ही स्वरूप है। इसलिए हमारी आस्था नदियों में भी है, वृक्षों में भी है, हम जंगलों को भी श्रद्धा की दृष्टि से देखते हैं, हम पर्वतों में भी पवित्रता का भाव रखते हैं। और आज जब दुनिया प्राकृतिक जीवन शैली की ओर लौट रही है, हमें हमारी शक्ति को भी पहचानना हो।
ଭାରତୀୟ ବାୟୁସେନା ତରଫୁ ସୂର୍ଯ୍ୟକିରଣ, ଏରୋବେଟିକ୍ସ ଟିମ୍ ତରଫୁ ଭିନ୍ ଭିନ୍ କଳାକୌଶଳ ପ୍ରଦର୍ଶନ କରାଯାଇଥିବା ବେଳେ ହେଲିକପ୍ଟର ଜରିଆ ସୋମନାଥ ମନ୍ଦିର ଉପରେ ଫୁଲ ବର୍ଷା କରାଯାଇଥିଲା। ସୋମନାଥ ଅମୃତ ପର୍ବ ବାବଦ ଗୋଟେ ଖାସ୍ ପ୍ରଦର୍ଶନୀକେ ପ୍ରଧାନମନ୍ତ୍ରୀ ବୁଲି ଦେଖିଥିଲେ। ତାର ଆଗନୁ ଶ୍ରୀ ମୋଦି ଗୋଟେ ରୋଡ୍ ଶୋ ଥି ହମିରଜୀ ଗୋହିଲ ସର୍କଲ ତକ ଯାଇକରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍। ସୋମନାଥ ମନ୍ଦିର ପୁନରୁଦ୍ଧାରର 75 ବର୍ଷ ପୂର୍ତ୍ତି ଅବସରରେ ଆଜ ଭୁବନେଶ୍ୱର ଏକାମ୍ର କ୍ଷେତ୍ର ନଥିବାର ପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ପୀଠନ ସୋମନାଥ ସ୍ୱାଭିମାନ ପର୍ବ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମଟି ଯୋଗ ଦେଇକରି ସୋମନାଥ ଆଉ ଲିଙ୍ଗରାଜଙ୍କର ଭିତରେ ଥିବାର ଅଦୃଶ୍ୟ ଆଉ ଗଭୀର ସମ୍ପର୍କ ବାବଦେ ଆଲୋକପାତ କରିଥିଲେ। ଭାରତୀୟ ସଂସ୍କୃତିର ସୁରକ୍ଷା ଆଉ ଶୈବପୀଠମାନଙ୍କର ବିକାଶ ଉପରେ ମୁଖ୍ୟମନ୍ତ୍ରୀ ଜୋର ଦେଇକରି କହିଛନ୍, ସୋମନାଥ ମନ୍ଦିର 140 କୋଟି ଭାରତୀୟଙ୍କର ଆତ୍ମସମ୍ମାନର ପ୍ରତୀକାଏ। ମନ୍ଦିର ପୁନରୁଦ୍ଧାରର 75 ବର୍ଷ ଭାରତର ସାଂସ୍କୃତିକ ଜାଗରଣର ନୂଆ ଅଧ୍ୟାୟ ହୋଇଛି। ସୋମନାଥ ମନ୍ଦିରର ପୁନରୁଦ୍ଧାର ଥିଲା ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କର ଭାରତୀୟ ସଭ୍ୟତାର ପୁନଃ ସ୍ଥାପନାର ଶୁଭାରମ୍ଭ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଦୂରଦର୍ଶୀ ନେତୃତ୍ୱଥି ଦେଶେ ସାଂସ୍କୃତିକ ପୁନଃ ଜାଗରଣ ହେଉଛେ। ବିକାଶ ଆଉ ଐତିହ୍ୟକେ ଏକଠନିଆ କରିକରି ଓଡ଼ିଶାକେ ଦେଶର ସାଂସ୍କୃତିକ ରାଜଧାନୀ ବନାବାରକେ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ରାଜ୍ୟ ସରକାର 330 କୋଟି ଟଙ୍କା ଖର୍ଚ୍ଚାଥି ଏକାମ୍ର କ୍ଷେତ୍ରର ବିକାଶ ଆଉ 1000 କୋଟି ଟଙ୍କା ଖର୍ଚ୍ଚାଥି ଶ୍ରୀଜଗନ୍ନାଥ ସଂଗ୍ରହାଳୟ ବାଗିର ପ୍ରକଳ୍ପ ଲାଗି ଖର୍ଚ୍ଚା କରିବେ। ସଂସ୍କୃତି ଭିତ୍ତିକ ଅର୍ଥନୀତିକେ ତହକାବାର ଲାଗି ପର୍ଯ୍ୟଟନ ଜରିଏ ସ୍ଥାନୀୟ ଲୋକଙ୍କର ଲାଗି ରୋଜଗାର ତିଆରି କରବାରଟା ସରକାରଙ୍କର ମୂଳ ଲକ୍ଷ୍ୟ ଆଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଏବଂ ପ୍ରଭୁ ଶ୍ରୀ ସୋମନାଥଙ୍କର ମଧ୍ୟରେ ଏକ ଅଦୃଶ୍ୟ ତଥା ଗଭୀର ସମ୍ପର୍କ ନିବିଡ ଭାବରେ ପ୍ରତିଷ୍ଠା ହେଇ ଆସିଅଛି। ଗୁଜରାଟ ପଶ୍ଚିମ ତଟରେ ସୋମନାଥ ଯେମିତି ସମୁଦ୍ରର ଗର୍ଜନ ସହ ଶିବତତ୍ତ୍ୱ ପ୍ରଚାର କରୁଛନ୍ତି, ଓଡ଼ିଶାର ସେହି ପୁଣ୍ୟଭୂମିରେ ଲିଙ୍ଗରାଜ ମହାପ୍ରଭୁ ସେମିତି କୋଟି କୋଟି ଓଡ଼ିଆଙ୍କର ଆସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ ଦେଇ ଆସିଅଛନ୍ତି। ଉଭୟ ସୋମନାଥ ମନ୍ଦିର ଏବଂ ଲିଙ୍ଗରାଜ ମନ୍ଦିର ଆମର ପ୍ରାଚୀନ ସ୍ଥାପତ୍ୟର ପ୍ରାଚୀନ କଳାର ଏକ ସ୍ୱତନ୍ତ୍ର ପରିଚୟ।
କାର୍ଯ୍ୟକ୍ରମଟି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇକରି ଭାରତର ସାଂସ୍କୃତିକ ପରମ୍ପରା ଆଉ ଶୈବପୀଠମାନଙ୍କର ମହିମା ଉପରେ ଆଲୋଚନା କରିଥିଲେ। ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଆଜି ପାଳନ କରାଯାଉଛି। 1998 ମେ ମାସର ଆଜିର ଦିନେ ସେବେଲର ପ୍ରଧାନମନ୍ତ୍ରୀ ଅଟଲ ବିହାରୀ ବାଜପେୟୀଙ୍କ ନେତୃତ୍ୱଥି ଭାରତ ତରଫୁ ରାଜସ୍ଥାନର ପୋଖରାନଠାରେ ସଫଳତାର ସହିତ ପରମାଣୁ ପରୀକ୍ଷା କରାଯାଇଥିଲା। ଭାରତର ଇ ସାହସକେ ବିଶ୍ୱ ଦରବାରନ ପହଞ୍ଚାବାର ଲାଗି ଫି ବଛର ଆଜିର ଦିନକେ ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଭାବେ ପାଳନ କରାଯାଉଛି। ଇ ବଛର ଇ ଦିବସର ବାର୍ତ୍ତା ରହିଛେ ସମାବେଶୀ ବିକାଶ ଲାଗି ଦାୟିତ୍ୱପୂର୍ଣ୍ଣ ନବସୃଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ପ୍ରଯୁକ୍ତି ବିଦ୍ୟା ଦିବସ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜନେଇକରି କହିଛନ୍, ପ୍ରଯୁକ୍ତି ବିଦ୍ୟା ଆଉ ଆତ୍ମନିର୍ଭରଶୀଳ ଭାରତ ଗଠନଥି ଗୋଟିଏ ପ୍ରମୁଖ ସ୍ତମ୍ଭ ଭାବେ ଉଭା ହୋଇଛେ। 1998 ସଫଲ ପୋଖରାନ୍ ପରୀକ୍ଷଣକେ ଭାରତର ବୈଜ୍ଞାନିକ କ୍ଷମତା ଆଉ ଆତ୍ମବିଶ୍ୱାସର ପ୍ରତୀକ ଭାବେ ଶ୍ରୀ ମୋଦି ବର୍ଣ୍ଣନା କରିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଇ ଅବସରରେ ଦେଶର ବୈଜ୍ଞାନିକ, ନବପ୍ରବର୍ତ୍ତକ, ଇଞ୍ଜିନିୟର ଆଉ ଯୁବ ପ୍ରତିଭାମାନଙ୍କୁ ଶୁଭେଚ୍ଛା ଜନେଇକରି କହିଛନ୍, ଇସବୁ ପ୍ରତିଭାଶାଳୀ ବ୍ୟକ୍ତିମାନେ ନିଜର ନବୋନ୍ମେଷ ଆର୍ ବୈଜ୍ଞାନିକ କୌଶଳ ଜରିଏ ଭାରତର ପ୍ରଗତିଥି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍, ବୈଜ୍ଞାନିକ ଆଉ ଗବେଷକମାନଙ୍କ ନିରନ୍ତର ପ୍ରୟାସ ଆଉ ଆତ୍ମନିର୍ଭର, ସୁରକ୍ଷିତ ଆଉ ଭବିଷ୍ୟତମୁଖୀ ଭାରତ ଗଠନ ଲାଗି ବହୁତ ଜରୁରୀ ଆଏ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କେନ୍ଦ୍ର ସରକାର ବିକଶିତ ଭାରତ, ନିଶ୍ଚିତ ରୋଜଗାର ଆଉ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 କାର୍ଯ୍ୟକାରୀ କରବା ଲାଗି ବିଜ୍ଞପ୍ତି ବାହାର କରିଛନ୍। ଆଇବା July 1 ଦେଶେ ଇ ଆଇନ କାମ କରବା। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁସାରେ ଭିବିଜି ରାମଜୀ ଯୋଜନାଥି ଫି ଆର୍ଥିକ ବର୍ଷରେ 125 କାମ ଯୋଗାଇ ଦିଆଯିବା। ଆମର ସମ୍ବାଦଦାତାଙ୍କ ସୂଚନା ଅନୁସାରେ ଚଳିତ ଆର୍ଥିକ ବର୍ଷରେ ଇ ଯୋଜନାର କାର୍ଯ୍ୟାନ୍ୱୟନ ଲାଗି 95,692 crore ଖର୍ଚ୍ଚା କରାଯିବା। ରାଜ୍ୟ ସରକାରଙ୍କର ଅନୁମୋଦିତ ମାର୍ଗଦର୍ଶିକା ଅନୁସାରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ନଥିବାର ଅଳଙ୍କାରମାନଙ୍କର ଗନ୍ତି କାମ ଆଜି ଉପରବେଳା 4 ମୁଲ୍ହେଇଛି। ଭିନ୍ ଭିନ୍ କ୍ଷେପେ ରତ୍ନଭଣ୍ଡାରର ଗନ୍ତି ପାଖାପାଖି 57 ନୁ ଅତ୍କା ହୋଇସାରିଛି। ପୂରା ପ୍ରକ୍ରିୟା ବ୍ୟବସ୍ଥାବଳୀ ଅନୁସାରେ ସ୍ୱଚ୍ଛତା ଓ ଅଧିକୃତ ସେବକ ତଥା ଉଚ୍ଚସ୍ତରୀୟ କମିଟି ଅଧ୍ୟକ୍ଷ, ମାଜିଷ୍ଟ୍ରେଟ୍, ଅଧିକାରୀଙ୍କର ଉପସ୍ଥିତି ଗନ୍ତିମନ୍ତି କରାଯାଉଛି। ସନ୍ଧ୍ୟା ଧୂପ ସେ ସେବାର ତକ ଭିତର କାଠନୁ ଭକ୍ତମାନଙ୍କର ଦର୍ଶନ ବନ୍ଦ ରହିବା, ବାହାର କାଠ ପାଶୁ ଦର୍ଶନ ବ୍ୟବସ୍ଥା ଜାରି ରହିବା। ଇତାର ଉତ୍ତରର ଗନ୍ତି ଦିନମାନଙ୍କର ବାବଦେ ସୂଚନା ଇ କ୍ଷେପ ଉତ୍ତରୁ ଘୋଷଣା କରାଯିବା ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍।
ମଇ ମାସ 11/2026 ଏବଂ ଆସନ୍ତାକାଲି ମଇ ମାସ 12 2 ଧରି ଚାଲିବ ଏବଂ ଆସନ୍ତା ସପ୍ତାହରେ ପୁଣି ଆମେ କମାଣ୍ଡର ଏବଂ ସେବକ ନିଜଙ୍କ ସହ ବାର୍ତ୍ତାଳାପ କରିକି ଯାହା ନୂତନ ନିର୍ଘଣ୍ଟ ପ୍ରସ୍ତୁତ କରିବୁ। ଏହି ସମୟ ଭିତରେ ଯାହା ବି ପୂର୍ବବତ୍ ଯୋଉ ନିୟମ କାନୁନ ଥିଲା ସେହି ହିସାବରେ ହବ, ତ ଶ୍ରଦ୍ଧାଳୁମାନେ ବାହାର କାଠରେ ଦର୍ଶନ କରିବେ, ମହାପ୍ରଭୁଙ୍କ ନୀତିକାନ୍ତରେ କୌଣସି ପ୍ରକାର ଅସୁବିଧା ହବ ନାହିଁ।
ବରଗଡ଼ ଜିଲ୍ଲାର ବରଗଡ଼ ନିୟନ୍ତ୍ରିତ ବଜାର କମିଟିର ଗୁଡ଼େସିରା ବଜାର ପରିସନ୍ନ ଡାଲୁଆ ଧାନଗିନା ଆଇଷ୍ଠାନୁ ମୂଲ ହୋଇଛି। ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ଧାନଗିନାର ଶୁଭାରମ୍ଭ କରିଛନ୍। ଏ ଅବସରରେ କେତେଜଣ ଚାଷୀଙ୍କଠାନୁ ଧାନଗିନା ଯାଇଥିଲା, ଆଉ 4 ଚାଷୀଙ୍କୁ ପେକ୍ସ ଆଉ ଆର୍ଏମ୍ସି ତରଫରୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମଟି ଗୁଡ଼େସିରା, ପଥର୍ଲା, ଗୋବିନ୍ଦପୁର, ଚକରକେନ୍ ଗ୍ରାମ ପଞ୍ଚାୟତର 100 ଅତ୍କା ଚାଷୀ ଯୋଗ ଦେଇଥିଲେ। ଆକାଶବାଣୀର 90 ପୂର୍ତ୍ତି ଅବସରରେ ଆଇବାକାଲ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫ ଲୋକସଙ୍ଗୀତ ସମାରୋହ ନୂଆ 90 ଆୟୋଜନ କରାଯାଉଛି। ସମ୍ବଲପୁର ତପସ୍ୱିନୀ ପ୍ରେକ୍ଷାଳୟନ ବେଲବୁଡ଼ର 6:30 ହେବାରକେ ଥିବାର ସମାରୋହଟି ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଳାକାରମାନେ ଲୋକନାଚ ଆଉ ଲୋକଗୀତ ପରିବେଷଣ କରିବେ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାର ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନଶୁଣାଣି ଶିବିର ଆଜି ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଜମେନକିରା ବ୍ଲକ କାର୍ଯ୍ୟାଳୟଠାରେ ହୋଇଥିବାର ଜନଶୁଣାଣି ଶିବିରଟି 72 ଅଭିଯୋଗ ଆସିଥିଲା। ରେଡ୍କ୍ରସ ଅଧୀନଥି ଜନକୁ 50,000 ସାହାଯ୍ୟ ବାବଦେ ଦିଆଯାଇଥିଲା। ବୌଦ୍ଧ ଜିଲ୍ଲା ହରଭଙ୍ଗା ପଞ୍ଚାୟତ ସମିତିନ ହୋଇଥିବାର ଜନଶୁଣାଣି ଶିବିରଟି 73 ଅଭିଯୋଗ ଆସିଥିବା ବେଳେ 29 ତୁର୍ତ୍ତି ସମାଧାନ କରାଯାଇଛି। ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷନ ହୋଇଥିବାର ଶିବିରଟି 18 ଅଭିଯୋଗ ଆସିଥିଲା। ବରଗଡ଼ ଜିଲ୍ଲା ଭେଡ଼େନ ପଞ୍ଚାୟତ ସମିତି କାର୍ଯ୍ୟାଳୟନ ହୋଇଥିବାର ଅଭିଯୋଗ ଶୁଣାଣି ଶିବିରଟି 59 ଅଭିଯୋଗ ଆସିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନକା ବ୍ଲକ ମହଦା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟନ ହୋଇଥିବାର ଶୁଣାଣି ଶିବିରଟି 105 ଅଭିଯୋଗ ଆସିଥିଲା। ସେଥିର୍ ଭିତରୁ 25 ସମସ୍ୟାର ତୁର୍ତ୍ତି ସମାଧାନ କରାଯାଇଥିଲା। ଶିବିରମାନଙ୍କେ ଜିଲ୍ଲାପାଳ ଆର୍ ଆରକ୍ଷୀ ଅଧୀକ୍ଷକମାନେ ଅଭିଯୋଗମାନଙ୍କୁ ଗ୍ରହଣ କରିକରି ତୁର୍ତ୍ତି ସମାଧାନ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ପାଣିପାଗ ଦକ୍ଷିଣ ଆଣ୍ଡାମାନ ସାଗର ଆଉ ତାର ପାଖର ଇଲାକାନ ସକ୍ରିୟ ଘୂର୍ଣ୍ଣିବଳୟର ପ୍ରଭାବତି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରନ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛେ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଇତାର ପ୍ରଭାବତି ରାଇଜେ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଭିତରେ ଚଡ଼କ ମାରିକିରି ବର୍ଷା ହେବା ବୋଲି ରାଜ୍ୟର 20 ଜିଲ୍ଲାକେ ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। শেষে মুখ্যা খবর ফেরঘায়ে সোমনাথ অমৃত পর্ব হাজারে বছর তক দেশবাসীকে প্রেরণা যোগাবা কহিলে প্রধানমন্ত্রী ভিভিজি রামজি আইন আইবা জুলাই এক তারিখ দেশে কার্যকরী হবার লাগি বাহারা বিজ্ঞপ্তি বরগড় জেলার আষ্ঠান মূল হল ডালুয়া ধানগিনা আউর দক্ষিণ পশ্চিম বঙ্গোপসাগর নহিতিবার লঘুচাপর প্রভাবটি দেশের 20টা জেলার বর্ষার সম্ভাবনা আজর আঞ্চলিক খবর ইন শেষ হল জুহার।